ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସପ୍ତଦଶ ବିଧାନସଭାର ଦ୍ୱିତୀୟ ଦିନରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ଗୃହ ମୁଲତବୀ। ରାଜ୍ୟର 17 ବିଶ୍ୱବିଦ୍ୟାଳୟରେ 1404 ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ନେଇ ସୂଚନା ଦେଲେ ଉଚ୍ଚଶିକ୍ଷାମନ୍ତ୍ରୀ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ନିଯୁକ୍ତି ନେଇ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ବ୍ରହ୍ମପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ରାଜ୍ୟର ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ 3 ଉର୍ଦ୍ଧ୍ୱ ସମୟ କାର୍ଯ୍ୟ କରିଥିବା ରାଜସ୍ୱ କର୍ମଚାରୀଙ୍କୁ ସ୍ଥାନାନ୍ତର ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି। ସପ୍ତଦଶ ବିଧାନସଭାର ଚତୁର୍ଥ ତଥା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି। ସାର କଳାବଜାରୀ ଏବଂ ଅଭାବ ପ୍ରସଙ୍ଗକୁ ନେଇ ବିଜେଡି ସଦସ୍ୟଙ୍କ ପକ୍ଷରୁ ଗୃହରେ ଆଜି ପ୍ରବଳ ହଟ୍ଟଗୋଳ କରାଯାଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର 4 ପରେ ଏଭଳି ପରିସ୍ଥିତି ଜାରି ରହିବାରୁ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ 4 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି। ବ୍ୟାନର ଓ ପୋଷ୍ଟର ଆଦି ଧରି ବିଜେଡି ସଦସ୍ୟମାନେ ସାର ଅଭାବ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟମାନେ ମଧ୍ୟ ଏହି ସମୟରେ ନିଜ ନିଜ ଆସନରେ ଛିଡ଼ା ହୋଇ ରହିବାରୁ ଗୃହ କାର୍ଯ୍ୟ ସମ୍ଭବ ହୋଇପାରିନଥିଲା। ରାଜ୍ୟରେ 17 ବିଶ୍ୱବିଦ୍ୟାଳୟରେ 1404 ଅଧ୍ୟାପକ ପଦ ଖାଲି ପଡ଼ିଛି ବୋଲି ଆଜି ବିଧାନସଭାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି 260 ପ୍ରାଧ୍ୟାପକ, 453 ଆସୋସିଏଟ୍ ପ୍ରାଧ୍ୟାପକ, 669 ସହକାରୀ ପ୍ରାଧ୍ୟାପକ ପଦ ଖାଲି ପଡ଼ିଛି। ଏଥିସହ 2286 ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ବ୍ଲକରେ ମୋଟ 105 ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡ଼ିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଖୁବ୍ ଶୀଘ୍ର ଏହି ପଦବୀ ପୂରଣ ନିମନ୍ତେ ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବନ୍ଦ ରହିଥିବା ବିଦ୍ୟାଳୟ ମଧ୍ୟରୁ 46 ସ୍କୁଲକୁ ସରକାର ପୁନର୍ବାର ଖୋଲିଛନ୍ତି ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ 22 ସ୍କୁଲ ଖୋଲାଯାଇଥିବା ବେଳେ ଦେବଗଡ଼ ଜିଲ୍ଲାରେ 20 ସ୍କୁଲକୁ ଖୋଲାଯାଇଛି। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ 5 ସ୍କୁଲକୁ ଖୋଲିବା ପାଇଁ ପ୍ରସ୍ତାବ ସରକାରଙ୍କ ନିକଟକୁ ଆସିଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଦ୍ୱାରା 2020 ମସିହାରେ ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 4619 ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇ ରହିଛି। ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଜାଲ୍ ସାର୍ଟିଫିକେଟ୍ ଯୋଗୁଁ ଚାକିରିରୁ 424 ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ବାଲେଶ୍ୱର ଜିଲ୍ଲାରେ 20 ଜଣ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବାବେଳେ ସେମାନଙ୍କ ମଧ୍ୟରୁ 16 ଜଣଙ୍କୁ ବହିଷ୍କାର କରାଯାଇଛି। ଅନ୍ୟ 4 ଜଣ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ନିଯୁକ୍ତି ନେଇ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜ ଜିଲ୍ଲାରେ ବା ବ୍ଲକରେ ନିଯୁକ୍ତି ଦିଆଯିବ ନାହିଁ। ଅତି କମ୍ରେ 3 କାର୍ଯ୍ୟ କରିବା ପରେ ବଦଳି କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୋଟିଏ ସ୍ଥାନରେ 6 ଅଧିକ ସମୟ ରହିପାରିବେ ନାହିଁ। ତେବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଦଳି ସମୟସୀମାକୁ 1 ହ୍ରାସ କରାଯାଇଛି। ଅନ୍ୟ ଜିଲ୍ଲାରେ 10 ପୂରଣ କରିଥିଲେ ସେମାନଙ୍କୁ ଅବିଭକ୍ତ କେବିକେ ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ନିଯୁକ୍ତି ଦିଆଯିବ। ବାର୍ଷିକ ବଦଳି ଏପ୍ରିଲ୍ ମାସ 15 ଜୁନ୍ ମାସ 15 ମଧ୍ୟରେ ହେବ। ଦମ୍ପତି ସରକାରୀ କର୍ମଚାରୀ ହୋଇଥିଲେ ନିକଟ ଅଞ୍ଚଳରେ ନିଯୁକ୍ତି ମିଳିବ। ଅବସର ପାଇଁ 2 ଥିଲେ ଯେଉଁ ଜାଗାରେ ନିଯୁକ୍ତ ଅଛନ୍ତି ସେଠାରେ ରହିପାରିବେ କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବ୍ରହ୍ମପୁର ସହରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ମୋଟ 775 ଜଣ ତୀର୍ଥଯାତ୍ରୀଙ୍କ ସହ 25 ଜଣ ଏସ୍କର୍ଟ ଅଧିକାରୀ ଯାତ୍ରା କରିଛନ୍ତି। ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କୁ ନେଇ ଆଜି ଏହି ଟ୍ରେନ୍ ତୀର୍ଥଯାତ୍ରାରେ ବାହାରିଛି। ବରିଷ୍ଠ ନାଗରିକମାନଙ୍କର ତୀର୍ଥଯାତ୍ରା ଅଭିଳାଷ ପୂରଣ କରୁଥିବା ଏହି ଯୋଜନା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ପର୍ଯ୍ୟଟନ ବିଭାଗ ସହଭାଗିତାରେ କାର୍ଯ୍ୟକାରୀ ହେଉଛି। ରାଜ୍ୟର ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ 3 ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିବା ରାଜସ୍ୱ କର୍ମଚାରୀଙ୍କୁ ସ୍ଥାନାନ୍ତର ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ବିଭାଗ ଅତିରିକ୍ତ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଚିଠି ମାଧ୍ୟମରେ ଅବଗତ କରାଇବା ସହ 15 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଦଳି ନିୟମକୁ ଠିକ୍ ଭାବରେ ପାଳନ ହେଉନଥିବାରୁ ବିଭାଗ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି, ଯାହା ଦୁର୍ନୀତି ଓ ସରକାରୀ କାର୍ଯ୍ୟରେ ଅବହେଳା ବୃଦ୍ଧିର ମୁଖ୍ୟ କାରଣ ବୋଲି ସଚିବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ନେଇ ଘୋଷଣା କରିଥିଲେ। ଜିଏସ୍ଟି ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ଜିଏସ୍ଟି ସଂସ୍କାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାରରେ କୃଷି ଉପକରଣ ଏବଂ ଅଟୋମୋବାଇଲ୍ କ୍ଷେତ୍ରରେ ବିଭିନ୍ନ ଯନ୍ତ୍ରାଂଶ ଉପରେ ଜିଏସ୍ଟି ଦରକୁ ହ୍ରାସ କରାଯାଇଛି। ଏହି ପଦକ୍ଷେପ ଅଟୋମୋବାଇଲ୍ କ୍ଷେତ୍ରରେ ସମୃଦ୍ଧି ଆଣିବା ସହ ଏହାସହ ସମ୍ପୃକ୍ତ ବିଭିନ୍ନ କ୍ଷେତ୍ର ଯଥା ଟାୟାର, ବ୍ୟାଟେରୀ, ଗ୍ୟାସ୍, ଷ୍ଟିଲ୍, ପ୍ଲାଷ୍ଟିକ୍ ଏବଂ ଇଲେକ୍ଟ୍ରୋନିକ୍ ଶିଳ୍ପରେ ଉନ୍ନତି ଆଣିବ। ଦର ହ୍ରାସ ପୁରୁଣା ଗାଡ଼ିର ପରିବର୍ତ୍ତନକୁ ସହଜ କରିବା ସହ ଏକ ସବୁଜ ଏବଂ ସୁସ୍ଥ ପରିବେଶକୁ ପ୍ରୋତ୍ସାହିତ କରିବ। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଆସନ୍ତା 22 ତାରିଖରୁ କାର୍ଯ୍ୟକାରୀ ହେବ। ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ କେନ୍ଦ୍ର ସରକାରଙ୍କ ଜନଜାତି ସମ୍ପ୍ରଦାୟ ସଶକ୍ତିକରଣ ଦିଗରେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଆସନ୍ତୁ ଶୁଣିବା ଏକ ରିପୋର୍ଟ।
ଦେଶର ଜନଜାତି ସମ୍ପ୍ରଦାୟ ଏବେ ସଶକ୍ତ ହେବା ସହ ସେମାନଙ୍କର ଜୀବନଧାରଣ ମାନ ଉନ୍ନତି ହୋଇଛି। ବିଶ୍ୱର ଏକ ବିବିଧ ଜନଜାତି ସମ୍ପ୍ରଦାୟଙ୍କ ରାଷ୍ଟ୍ର ହେଉଛି ଭାରତ। 10 କୋଟି 45 ଲକ୍ଷରୁ ଅଧିକ ଜନଜାତି ବର୍ଗର ନାଗରିକ ରହିଛନ୍ତି, ଯାହାକି ଦେଶର ମୋଟ ଜନସଂଖ୍ୟାର ପ୍ରାୟ 8.6%। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଜନଜାତି ସମ୍ପ୍ରଦାୟ ସଶକ୍ତିକରଣ ଦିଗରେ ଏକ ସ୍ୱଷ୍ଟ ଏବଂ ସୁଚିନ୍ତିତ ପରିବର୍ତ୍ତନ ହୋଇଛି।
ଆଦିବାସୀ କଲ୍ୟାଣ ହମେଶା ସେ ଏନ୍ଡିଏ ସରକାର କି ପ୍ରାଥମିକତା ରହା ହୈ। ଜନଜାତୀୟ ସମାଜ କି ପଢ଼ାଇ, କମାଇ ଔର ଦବାଇ ଇସ୍ ପର ହମାରୀ ସରକାର କା ବହୁତ ଜୋର ହୈ।
ଗତ ଦଶନ୍ଧି ମଧ୍ୟରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ବଜେଟ୍ 3 ଗୁଣ ବୃଦ୍ଧି ପାଇଛି। 2013-14 ବଜେଟ୍ର ପରିମାଣ ପ୍ରାୟ 4,300 କୋଟି ଟଙ୍କା ଥିବାବେଳେ 2024-25 ଆର୍ଥିକ ବର୍ଷରେ ଏହା 13,000 କୋଟି ଟଙ୍କାରେ ପହଞ୍ଚିଛି। ଅନୁସୂଚିତ ଜନଜାତି ବର୍ଗ ବିକାଶ ପାଇଁ 2013-14 ପରଠାରୁ ଏହା ମଧ୍ୟରେ ବଜେଟ୍ରେ ବ୍ୟୟବରାଦ 5 ଗୁଣ ବୃଦ୍ଧି ପାଇଛି। ଧରତୀ ଆପା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନରେ 17 ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା 25 କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଉନ୍ନତି ସହ ପ୍ରାୟ 5 କୋଟି ଆଦିବାସୀଙ୍କୁ ଉନ୍ନତ ଜୀବିକା ନିର୍ବାହ ଲକ୍ଷ୍ୟ ନେଇ 63,000 ଅଧିକ ଗ୍ରାମରେ ଭିତ୍ତିଭୂମି ବିକାଶ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରାଣିଆ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା କଲେଜରେ ଏନ୍ଏସ୍ଏସ୍ ମହିଳା ୟୁନିଟ୍ ପକ୍ଷରୁ ସ୍ୱତନ୍ତ୍ର ଶିବିର ଜୁନାନି ଗ୍ରାମରେ ଆରମ୍ଭ ହୋଇଛି। ଶିବିରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଅଗ୍ନି ବିଭାଗ ପକ୍ଷରୁ ମକ୍ଡ୍ରିଲ୍, ସାଇବର ଅପରାଧ ଆଦି ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଚଲୋ ଜିତେ ହେଁ ପୁନର୍ବାର ମୁକ୍ତିଲାଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୈଶବ ଆଧାରିତ ଏହି ଚଳଚ୍ଚିତ୍ରରେ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ପ୍ରଦର୍ଶିତ କରାଯାଇଛି। ବସ୍ ୱହି ଜିତେ ଜୋ ଦୂସରୋଁ କେ ଲିଏ ଜିତେ ହେଁ, ଅର୍ଥାତ୍ ସେମାନେ ପ୍ରକୃତରେ ସଫଳ ଯେଉଁମାନେ ଅନ୍ୟମାନଙ୍କ ପାଇଁ ବଞ୍ଚିଥାନ୍ତି। ଚଳଚ୍ଚିତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅବଦାନ ପ୍ରତି ସେବାର ମୂଲ୍ୟବୋଧ ଏବଂ ସମ୍ମାନ ଜାଗ୍ରତ କରିବା ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀଙ୍କୁ ମିଳିତ ଭାବେ ସ୍କ୍ରିନିଂ ଉପରେ ଗୁରୁତ୍ୱ ଦିଆଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହି ଚଳଚ୍ଚିତ୍ରକୁ କଟକ, ଭୁବନେଶ୍ୱର ଓ ରାଉରକେଲାର ବିଭିନ୍ନ ସିନେମା ହଲ୍ରେ ପ୍ରଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଛି। ନିଃସ୍ୱାର୍ଥପରତା, ସହାନୁଭୂତି ଏବଂ ରାଷ୍ଟ୍ରପ୍ରତି କର୍ତ୍ତବ୍ୟର କାଳଜୟୀ ମୂଲ୍ୟବୋଧକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ଆଗାମୀ ପିଢ଼ିଙ୍କ ମଧ୍ୟରେ ସୁଦୃଢ଼ କରିହେବ ବୋଲି ବିଶ୍ୱାସ କରାଯାଉଛି। ଚଳଚ୍ଚିତ୍ର ଦେଖିବା ପରେ ଜଣେ ଦର୍ଶକ ପ୍ରତିକ୍ରିୟାରେ ଆକାଶବାଣୀକୁ କହନ୍ତି,
ଚାଲୋ ଜିତେ ହେଁ ଚଳଚ୍ଚିତ୍ରଟି ପୁଣି ଥରେ ମୁକ୍ତିଲାଭ କରିଛି। ମୁଁ ଏହାକୁ ଦେଖି ବହୁତ ଖୁସି ହେଲି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟାବସ୍ଥାକୁ କେନ୍ଦ୍ର କରି ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନରେ ଅନୁପ୍ରାଣିତ ଏହି ଚଳଚ୍ଚିତ୍ରଟି ନିଶ୍ଚୟ ରୂପେ ନୂଆ ପିଢ଼ିଙ୍କୁ କେବଳ ନିଜ ପାଇଁ ନ ବଞ୍ଚି ଅନ୍ୟମାନଙ୍କ ପାଇଁ ବଞ୍ଚିବା, ସମାଜ ପାଇଁ ବଞ୍ଚିବା, ଦେଶ ପାଇଁ ବଞ୍ଚିବା ଓ ବିଶ୍ୱ କଲ୍ୟାଣ ପାଇଁ ବଞ୍ଚିବା ଦିଗରେ ଅନୁପ୍ରାଣିତ କରିବ।
ମୁଖ୍ୟ ସମ୍ବାଦ ପୁଣିଥରେ। ସପ୍ତଦଶ ବିଧାନସଭାର ଦ୍ୱିତୀୟ ଦିନରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ଗୃହ ମୁଲତବୀ। ରାଜ୍ୟର 17 ବିଶ୍ୱବିଦ୍ୟାଳୟରେ 1,404 ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ନେଇ ସୂଚନା ଦେଲେ ଉଚ୍ଚଶିକ୍ଷାମନ୍ତ୍ରୀ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ନିଯୁକ୍ତି ନେଇ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ସମ୍ପର୍କରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ବ୍ରହ୍ମପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ରାଜ୍ୟର ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ 3 ବର୍ଷରୁ ଉର୍ଦ୍ଧ୍ୱ ସମୟ କାର୍ଯ୍ୟ କରିଥିବା ରାଜସ୍ୱ କର୍ମଚାରୀଙ୍କୁ ସ୍ଥାନାନ୍ତର ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।